ସତ୍ୟନାରାୟଣ କୃତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦିତ ବାର ହରି ହରି ବୋଲ ସିଂହ ବାହିନୀ ସାରଦା ଦେବୀଙ୍କ କୃତି ଅର୍ଥେ ବୋଲ ଆନନ୍ଦିତ ବାର ହରି ହରି ବୋଲ ସତ୍ୟନାରାୟଣ ଦେବ ସମସ୍ତଙ୍କର ମନଭୀଷ୍ଟ ପୂରଣ କରନ୍ତୁ ବୋଲ ଅନେକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ସର୍ବଦୁଃଖ ନିବାରକ ଗ୍ରହରାଜ ରବିନନ୍ଦନ ଶନିଶ୍ୱରଙ୍କ ମହିମା ଉପରେ ଆଧାରିତ ପାଲାଟିଏ ଆଜି ପରିବେଷଣ କରିବ ଏବଂ ସେହି ଗ୍ରହରାଜ ଶନିଙ୍କର ନିକଟରେ ଏତିକି ପ୍ରାର୍ଥନା କରେ, ମୋର ଉତ୍କଳୀୟ ସମସ୍ତ ସାହିତ୍ୟ କଳାନୁରାଗୀ ଆବାଳ ବୃଦ୍ଧ ବନିତାଙ୍କର ମଙ୍ଗଳ ବିଧାନ କରନ୍ତୁ।
ସୌରାଷ୍ଟ୍ର ନଗ୍ରେ ଶନି ପୂଜା କରି
ନଗରରେ ଗୋଟିଏ ଆଜନମ ଅନ୍ଧ ଅଣ୍ଡାଳି ଅଣ୍ଡାଳି ବାଟ ଚାଲି ଭିକ୍ଷା ମାଗି ଉଦର ପୋଷେ, ସଦାସର୍ବଦା ଶନି ଠାକୁରଙ୍କ ପାଦରେ ମନ ରଖିଥାଏ। ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଗ୍ରହରାଜଙ୍କର ଅନ୍ଧ ଭିକାରୀ ପ୍ରତି ଦୟା ହେଲା ଏବଂ ଅନ୍ଧକୁ ଚକ୍ଷୁଦାନ କଲେ। ସେହି ଭିକାରୀ ଅନ୍ଧଟି ଆଜି ନିଜର ଜ୍ଞାତି ପରିଜନ ଆତ୍ମୀୟ ସ୍ୱଜନ ମାନଙ୍କୁ ଡକାଇ ମନ ଆନନ୍ଦରେ ଶନି ମେଳା କରୁଛି। ଗ୍ରହରାଜଙ୍କର ସ୍ତୋତ୍ର ପଢି ପୂଜା କରୁଛନ୍ତି। ନମଃ କୃଷ୍ଣାୟ ନୀଳାୟ ଚିତିକଣ୍ଠ ନିଭାୟ ଚ ନମଃ ନୀଳମୟୂଖାୟ ନୀଳୋତ୍ପଳ ନିଭାୟ ଭାଇ ଅଛ ନମ ନିର୍ମାଂସ ରେହାୟ ଦୀର୍ଘ ଶ୍ମଶ୍ରୁ ଜଟାୟ ଚ ନମ ବିଶାଳ ନେତ୍ରାୟ ସୁଖମୋଦର ଭୟା
ନଟିଆ ନାମେ ନାତି ତ ଦେଖୁଥିଲା ବସି ଏବେ ଦେଖ
ମଟିଆ ବୋଲି ବାରିକ ପୁଅଟିଏ ମେଳା ସ୍ଥାନରେ ବସି ମେଳା ଦେଖୁଥିଲା କିନ୍ତୁ ଆଜ୍ଞା ନଟିଆ ଆଖିରୁ ଧାର ଧାର ଲୁହ ଗଳି ଯାଉଛି କଇଁ କଇଁ ହୋଇ ନଟିଆ କାନ୍ଦୁଛି ମନେ ମନେ କହୁଛି ହେ ଗ୍ରହ ରାଜ
ବିଭା ହେଲି ତିନି ନ ଦେଖି
ଗୋଟିଏ ତିନୋଟି ବିବାହ ହେଲି କିନ୍ତୁ ଏ ଯାଏ ସନ୍ତାନର ମୁଖ ଦର୍ଶନ କରିପାରିଲି ନାହିଁ ଆଜି କୃତାଞ୍ଜଳି ପୁଟେ ପ୍ରାର୍ଥନା କରି ଭିକ୍ଷା ମାଗୁଛି ସନ୍ତାନଟିଏ ମୋତେ ପ୍ରଦାନ କଲେ ମୁଁ ତୁମର ପାଞ୍ଚ ମେଳା କରିବି ହେ ପ୍ରସାଦ ନେଇଣ ନଟବର ଆପଣା ମନ୍ଦିରେ ଯାଇ ହୋଇଲା ହାଜର ହୋ ସୁଜନେ ଆପଣା ମନ୍ଦିରେ ଯାଇ ଆପଣା ପାଖକୁରାଜଙ୍କ ପ୍ରସାଦ ଅର୍ପିଲା ତାହାଙ୍କୁ ହସୁଜନେ
ଆଖୁବାରୀ ଖସ ଖସ ରେ ସଙ୍ଗାତ ଆଖୁବାରୀ ଖସ ଖସ ଜର୍ଜୁର ଡାକୁଛି ଭାଇ ବୋଉ ତାସ ଖେଳିବା
ଶେଷରେ ନଟିଆ ଘରକୁ ଗଲା ଏବଂ ନିଜ ତିନି ସ୍ତ୍ରୀଙ୍କୁ ପାଖକୁ ଡାକି ପ୍ରସାଦ ଖାଇବାକୁ ଦେଲା ତାପରେ ଶନିଗ୍ରହଙ୍କୁ ମନାସିଥିବା ପାଞ୍ଚ ମେଳା କଥା ସେମାନଙ୍କ ନିକଟରେ ବୟାନ କଲା
ସାନ ନାମ
ଅତ୍ୟନ୍ତ ଅଲି ଅଳି ସ୍ୱାମୀଙ୍କ ଠାରୁ ଅତି ଆଦର ସହକାରେ ଶନି ଠାକୁରଙ୍କର ପ୍ରସାଦ ନେଇ ପାଇଲା ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ ନଟିଆର ଅନ୍ୟ ଦୁଇ ଜଣ ସ୍ତ୍ରୀ ଶନି ଠାକୁରଙ୍କର ଭୋଗକୁ ଖାତିରି ନ କରି ଖତଗଦାକୁ ଫିଙ୍ଗି ଦେଲେ ପଣ୍ଡିତେ ଆପଣଙ୍କର ଶାସ୍ତ୍ର କହେ ଯଦ୍ଭାତା ଲିଖତି ଭାଲ ପଟେ କର୍ମାନୁସାରେ ଫଳ ଯିଏ ଯେପରି କର୍ମ କରେ ଆଜ୍ଞା ସେହିପରି ଫଳ ଭୋଗେ ଠାକୁରଙ୍କର ଦୟା ହେଲା ନଟିଆର ସାନ ସ୍ତ୍ରୀ ଅହଲ୍ୟାର ଦିନାଙ୍କରେ ଗର୍ଭୋଦୟ ହେଲା एक दुई तीनि चारि पाँच छ जाई हे ला सात मास ଯେତେବେଳେ ସାତ ମାସରେ ଗର୍ଭାବସ୍ଥା ପଦାର୍ପଣ କଲା ନାରୀ ମାନଙ୍କର ପାରମ୍ପରିକ ଲକ୍ଷଣ ଅନୁଯାୟୀ ଅହଲ୍ୟାର ଆଜ୍ଞା ଭଲ ଭଲ ଜିନିଷ ଖାଇବା ପାଇଁ ମନ ବଳିଲା। ତେଣୁ ଅହଲ୍ୟା ଆଜି କଣ ସବୁ ଭଲ ଭଲ ଜିନିଷ ଖାଇବ, ମଟିଆ ନିକଟରେ ବରାଦ ଦେଲା। ଖଣ୍ଡବସା ଦହି ମୁଣ୍ଡା କାକରାରେ ବଳିଥିଲି ମାନସ ତା ସଙ୍ଗେ ନବା କବୁନି ଆଜି ଲାଟି ସନ୍ଦେଶ ବାସୁମତୀ କ୍ଷୀରି ପୋର ଦିଲା ମୁଣ୍ଡା ସଜ ଦହି ଛେନା କଥା ମୁତାବକ ମଟିଆ ଆଜ୍ଞା ଭଲ ଜିନିଷ ମାନ ଆଣି ବଡ଼ ଦୁଇ ସ୍ତ୍ରୀଙ୍କୁ ଦେଲା ଏବଂ କହିଲା ଏଗୁଡ଼ିକ ନେଇ ଅହଲ୍ୟାକୁ ଶ୍ରାଦ୍ଧ ଖୁଆଓ। ଦୁଇ ସୌତୁଣୀ ତ ଆଜ୍ଞା ସୁଯୋଗ ଅପେକ୍ଷାରେ ଥିଲେ, ମନ ଭିତରେ ଚିନ୍ତା କଲେ ଏଥିରେ ବିଷ ଭରି ଖାଇବାକୁ ଦେଇ ଅହଲ୍ୟାକୁ ମାରିଦେବା। ଏ କଥା ଜାଣି ଅହଲ୍ୟା ପ୍ରମାଦ ଗଣିଲା ଗ୍ରହରାଜଙ୍କ ଚରଣେ ଲୟ ଲଗାଇଲା ଡାଲାଲା ତାର ସୌତୁଣୀ ମାନଙ୍କ ନୀତିଗତିକୁ ଜାଣି ନପାରି ତାଙ୍କରି ଉପରେ ତା ସାଦଖିଆ ଦାୟିତ୍ୱ ନ୍ୟସ୍ତ କଲେ। ତେଣୁ ସେ ମନେ ମନେ ଶନି ଠାକୁରଙ୍କୁ ଡାକୁଛି, ହେ ପ୍ରଭୁ ମୋତେ ଏ ବିପଦରୁ ରକ୍ଷା କର। ଖାଦ୍ୟଦ୍ରବ୍ୟ ସୌତୁଣୀମାନେ ଯୋଗାଡ଼ କଲେ ଏବଂ ତା ମଧ୍ୟରେ ଉତ୍କଟ ବିଷମାନ ମିଶାଇ ଅହଲ୍ୟାକୁ ଖାଇବା ପାଇଁ ଦେଲେ। ଅହଲ୍ୟା ଆଜି ଖାଇବା ଆଗରୁ ଗୋଟିଏ କାକ ନିକଟକୁ ଫୋପାଡ଼ି ଦେଲା ପରୀକ୍ଷା ଆଶାରେ। କାକଟି ଆଜ୍ଞା ସେ ସବୁକୁ ଖାଇ ଖଟ ଖଟ ହୋଇ ପଡି ମରିଗଲା। ମୁଁ ଜାଣିନଥିଲି ଏମାନଙ୍କର ମୁଖରେ ଭଲ ଅନ୍ତରରେ ଗରଳ ଅଛି ବୋଲି। ଆଜିଠାରୁ ସାବଧାନରେ ରହିବୁ, ଏମାନଙ୍କୁ କେବେ ବିଶ୍ୱାସ କରିପାରିବୁ ନାହିଁ। ଦିନାନ୍ତରେ ବିଦେଶକୁ ରୋଜଗାର ପାଇଁ ନଡ଼ିଆ ତଳିଲା ସ୍ୱାମୀ ସରପଦ ଯାଇ ଲକ୍ଷ୍ୟ ଦେବେ। ନଟିଆ ବାରିକ ଆଜ୍ଞା ବିଦେଶକୁ ଗଲା ବେପାର ବଣିଜ କରିବା ପାଇଁ, ଦାସ ଦାସୀ ଖଞ୍ଜି ଦେଲା ଅହଲ୍ୟାର ନିରାପତ୍ତା ଲାଗି। ଅହଲ୍ୟାକୁ ସୌତୁଣୀ ମାନଙ୍କ ନିକଟରେ ସତର୍କ ହୋଇ ଚଳିବାକୁ କହିଗଲା। ନଟିଆ ବିଦେଶ ଯିବା ପରେ ସୌତୁଣୀ ମାନଙ୍କର ଆରମ୍ଭ ହୋଇଗଲା ଚକ୍ରାନ୍ତ।
ମାଡ଼ ଦେଇ ଅହଲ୍ୟାକୁ ଘରୁ ତଡ଼ି ଦେଲେ,
ଛିଣ୍ଡା ଲେଙ୍ଗଟା ପିନ୍ଧାଇ ଘରୁ ବାହାର କରିଦେଲେ ଅହଲ୍ୟାକୁ। କର୍ମକୁ ଆଦରି ଦୈବକୁ ଧିକାର କରି ସାତ ମାସର ଗର୍ଭସ୍ଥ ସନ୍ତାନକୁ ନେଇ କାନ୍ଦି କାନ୍ଦି ବାହାରିଗଲା ଅହଲ୍ୟା। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ଠାକୁରଙ୍କର ଯାହା ଉପରେ ଦୟା ହୁଏ, ଯିଏ ଯେତେ କୁଟମନ୍ତ୍ରଣା କଲେ ସୁଦ୍ଧା ତାର କିଛି କରିପାରେ ନା। ଆଜ୍ଞା ଆଜକୁ ଚାରିଦିନ ହେଲାଣି ଅନାହାର ଓ ନିଦ୍ରାରେ ଜଙ୍ଗଲରେ ବସି ଅହଲ୍ୟା କାନ୍ଦୁଥିବା ବେଳେ ଶବର ଶବରୀ ଶିକାର ଆଶାରେ ବୁଲୁଥିଲେ ସେହି ବନେ ବୁଲୁଥିଲେ ସେହି ବନେ ନାରୀ କଣ୍ଠୁ ଶୁଣି ବିକଳ ରୋଦନ ସଖିତ ହେଲେ ତ ଶିକାର ଆଶାରେ ଜଙ୍ଗଲରେ ବୁଲୁଥିବା ଶବର ଶବରୁଣୀଙ୍କର କାନରେ ବାଜିଲା ନାରୀ କଣ୍ଠର କାନ୍ଦଣା ଧ୍ୱନି। ଶବର ଶବରୁଣୀ ଦୁହେଁ ଆସି ଅହଲ୍ୟା ନିକଟରେ ପହଞ୍ଚିଛନ୍ତି, ଡାକୁଛନ୍ତି ମାଲୋ
ହାଲୋ
ଅନାଥିନୀ ହୋଇ ବୁଲୁଛୁ। ଭୟ ନ କରି ପ୍ରକାଶ କରେ, ଆଜିଠାରୁ ତୁ ଆମର ଧର୍ମର ଝିଅ ହେଲୁ, ଆମ ସହିତ ଚାଲେ ଆମ କୁଡିଆରେ ରହିବୁ। ଶବର ସବୁରୁଣୀଙ୍କ ଠାରୁ ଆଜ୍ଞା ଆଶ୍ୱାସନା ପାଇ ଅହଲ୍ୟା ଆଜି ଶବର ସବୁରୁଣୀଙ୍କ ସାଥିରେ ଯାଇ ସେମାନଙ୍କର ଝିଅ ହୋଇ ରହିଲା। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ଦିନ ପରେ ଦିନ ଯାଇ ଦଶ ମାସ ଦଶ ଦିନ ହେଲା।
ଶନିଶ୍ୱରଙ୍କ ଦୟା ହେଲା ସେ ଦୟା ହେଲା
ଶନିଶ୍ୱରଙ୍କ ଦୟାରୁ ପୁଅଟିଏ ଜନ୍ମ ହୋଇଛି। ଶୁଣିବେ ଗୁଣିକ ଜନ ଦେଇବାରେ ମନ କର୍ଣ୍ଣ ଶୁଣିଛନ୍ତି ଶନିଶ୍ୱର ଆନନ୍ଦିତ ସବରି ସହର ସହରାଜଙ୍କର ମେଳା କଲେ ନାମ ଯେ ସୁଦାମ ଦେଲେ ଆଜ୍ଞା ସବର ପଲ୍ଲୀରେ ରହି ସୁଦାମ ଦେବ ଛଇ ଅଳପ ଦିନରେ ପୁଣ ସର୍ବବିଦ୍ୟାରେ ହେଲାନି ପୁଣ ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ବରପଲ୍ଲୀରେ ରହି ସୁଦାମ ଆଜ୍ଞା ବଢୁଛି। ଦିନଙ୍କର ଘଟଣା ଦାଣ୍ଡରେ ବୁଲୁଛି ପିଲାମାନଙ୍କ ସହିତ ସାଥୀ ହୋଇ ସୁଦାମ ବୟସ 15 ବର୍ଷ ଅବନ୍ତୀ ନଗର ରାଜା ଶୂନ୍ୟ ମୁଣ୍ଡେ ପାରିଷଦ ମଣ୍ଡଳୀ ଗୋଟିଏ ହସ୍ତୀକୁ ସୁସଜ୍ଜିତ କରି ତା ମସ୍ତକରେ ସୁନାର କଳସ ଥୋଇ ଜଣେ ରାଜାର ଅନୁସନ୍ଧାନରେ ଦେଶ ଦେଶ ବୁଲୁଥିଲା ବେଳେ ଯୋଗକୁ ସୁଦାମ ମୁଣ୍ଡରେ ହାତୀ ସୁନା କଳସ ଢାଳିଲା ଅବନ୍ତୀ ଦେଶର ପାରିଷଦ ମଣ୍ଡଳୀ ନୂଆ ରାଜା ରାଜମାତା ଏବଂ ଅଜା ଏଇ ସବର ସବରୁଣୀଙ୍କୁ ହସ୍ତୀ ଉପରେ ବସାଇ ନିଜ ରାଜ୍ୟକୁ ନେଇ ଚାଲିଗଲେ। ତେଣେ ଆଜ୍ଞା ଘଟଣାଟି ହେଲାଣି କଣ, ଇଏ ନଟିଆ ବିଦେଶୁ ବାହୁଡ଼ିଲା ଆପଣାପୁରରେ ପହଞ୍ଚିଲା ପାଇଲା ଅହଲା କୁତାର ତାକୁ ଘେନି ଗଲା ସେ ପଚାର ଇସେ ପଚାର ପିଲା ଅହଲା ମୋ ଗଲା କାହିଁ ସେ ପଚାର ଫେରି ଆସିଲା ଆଜ୍ଞା ନୋଟିଆ ବିଦେଶରୁ ବନ୍ଦ ସାରି ନିଜ ଘରେ ପହଞ୍ଚିଗଲା ଏବଂ ଅହଲ୍ୟାକୁ ଦେଖିବାକୁ ପାଇଲା ନାହିଁ। ଅନ୍ୟ ଦୁଇ ସ୍ତ୍ରୀଙ୍କୁ ପଚାରିବାରୁ ସେମାନେ କହିଲେ ହେ ସ୍ୱାମୀ ବଡ଼ କହେ ହାଣ୍ଡି ଖାଇ ହଗିଲା ଚୁଲିରେ ରାତି ଉଠି ହଗିଲା ସେ ଦେଇ ପିନ୍ଧି ଠାରେ ଆମ୍ଭେ କହିବାରୁ ଖାଲି ଚିଡି ଚିଡି ହେଲା ଅଧରାତ୍ରି କେଣେ ଗଲା କେହି ନ ପାଇଲା ବହୁ ବର୍ଷ ଅଳଙ୍କାର ନେଇଛି ଚୋରାଇ ଖୋଜି ଖୋଜି ଖଚି ଲୁଣି ପତା ମିଳୁନାହିଁ। ନଟିଆର ଦୁଇ ସ୍ତ୍ରୀ କହିଲେ ହେ ସ୍ୱାମୀ ସେ ହାଣ୍ଡି ଖାଇଟା ରାତିରେ ହଗିଲା ବିଛଣାରେ ମୁତିଲା ଆମ୍ଭେ କହିବାରୁ ଆମ୍ଭ କଥାକୁ ନ ମାନି ରାତି ଅଧରେ ଲୁଗାପଟା ଗହଣା ଗାଣ୍ଠି ଚୋରି କରି କୁଆଡେ ସେ ପଳେଇଗଲା। ଅନେକ ଖୋଜିଲୁଣି କିନ୍ତୁ ତାର ପତା ମିଳୁନାହିଁ। ଏମାନଙ୍କର କଥାକୁ ନଟିଆର କିନ୍ତୁ ଆଜ୍ଞା ବିଶ୍ୱାସ ହେଉନାହିଁ। କାନ୍ଦି କାନ୍ଦି ମନରେ ଚିନ୍ତା କରୁଛି ପ୍ରାଣାଧିକା ଅହଲ୍ୟା ତ ଗଲା, ମୁଁ ଆଉ ଏଠି ରହିବି କାହିଁକି, ଯାଉଛି ଅହଲ୍ୟା ଯୁଆଡେ ଯାଇଛି ମୁଁ ସିଆଡେ ଚାଲିଯିବି, ତାକୁ ଖୋଜି ଖୋଜି ଯଦି ନ ପାଇବି ଶେଷରେ ମୁଁ ଜୀବନ ହାରିବି। ଅହଲ୍ୟାର ଗୁଣ ଗାଇ ବଜାଇ କେନ୍ଦରା ଅହଲ୍ୟାର ଗୁଣ ଗାଇ ବଜାଇ ଆଜି। অহল্যার গুণকু বাহুনি বাহুনি দেশ দেশ বুলুছি নটিয়া বারিক। কিছুদিন পরে যাই পৌঁছিছি অবন্তী রাজ্যরে, পূর্ববত সিংহ দ্বারে কেন্দ্রা বজে হিক মাগুছি,
কেণে ছাড়ি গলু অহল্যা সুন্দরী যেই বিচ্ছেদ কষড়া।
আজি যোগী বেশরে কেন্দরা বজেই রাজদ্বারে গীত গাউথিবা বেলে তেমনি অন্তপুরে থিবা রাজমাতা অহল্যা কানরে যেতেবেলে বাজি যাইছি যোগীর অন্তর ফটা করুণ কাহিনীর সঙ্গীত। ধাই আসিলা সিংহ দ্বারকু, সম্মুখরে দেখিবাকু পাইলা ছিন্ডা লেঙ্গটা পিন্ধা দরিদ্র কাঙ্গাল যোগী স্বামী নটবরকু। আখির লোহ আজ্ঞা আজি বাধা মানুনি, অহল্যা ডাকুছি হে স্বামী মু তোমার সেই পাদ সেবিকা অহল্যা, অকস্মাত ভেটা ভেটি কোলাগ্রত হই জনে অন্য জনক পাখরে নিজর অতীত জীবনর দুঃখ কাহিনী কু কহুথিবা বেলে রাজকর্মচারী মানে জানি নপারি রাজমাতাঙ্ক উপরে অসত ব্যবহার করুছি বলি নটিয়াকু বাঁধি নেই কারাগারে পুরাই দেলে। ଘରିଆ ଯାଇ ସୁଦାମ ନିକଟରେ ପିତୃ ପରିଚୟ ଦେଇ ଡାକୁଛି ରେ ବାପ ସୁଦାମ, ଯାହାଙ୍କୁ ତୋର କଟୁଆଳ ମାନେ ବାନ୍ଧି ନେଇ କାରାଗାରରେ ରଖିଛନ୍ତି, ସେ ହେଉଛି ତୋରି ବାପା ନଟବାରିକ
ଗୋପିତା ଅପରାଧ
ସୁଦାମ ଆଜି ଧାଇଁ ଯାଉଛି ବନ୍ଦୀଶାଳାକୁ ଏବଂ ପାଦ ତଳେ ପଡି କହୁଛି ହେ ପିତା, ମୋ ଅପରାଧ କ୍ଷମା କର, ନ ଜାଣି ନ ଶୁଣି ମୋ କଟୁଆଳ ମାନେ ତୁମକୁ ଅପମାନିତ କରିଛନ୍ତି। ପିତା ପୁତ୍ରଙ୍କ ମିଳନ ହେଲା, ସମସ୍ତ କ୍ଲେଶ ଗଲା, ମେଳା କଲେ ଆୟୋଜନ ମନରେ ସମିଏ ଶୁଣ, ବନ୍ଧୁ ବାନ୍ଧବ ଡକାଇ ପୁଣ ପ୍ରସାଦ ବାଣ୍ଟିଲେ ଜାଣ। ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ମନ ଆନନ୍ଦରେ ଗ୍ରହରାଜ ଶନିଶ୍ଚରଙ୍କର ମେଳା ଆଜ୍ଞା ଆୟୋଜନ କରି ବନ୍ଧୁ ବାନ୍ଧବ ଆଦି ଡକାଇ ପ୍ରସାଦ ଖୁଆଇଲେ, ଦିନ ପରେ ଦିନ ଆଜ୍ଞା ସମସ୍ତଙ୍କର ସୁଖରେ ଗଡି ଚାଲିଲା। ଆଜ୍ଞା ଘଟଣାଟି ହୋଇଛି କଣ,
କଳିଙ୍ଗ ନୂରୂପତୀ କନ୍ୟା ନାମ ରତ୍ନ
କଳିଙ୍ଗ ଦେଶର ରାଜକନ୍ୟା ରତ୍ନାବତୀର ସ୍ୱୟମ୍ବର ପାଇଁ ପିତା ତାର ଡଗରା ପଠାଇ ଦେଶ ବିଦେଶ ଜଣାଇଛନ୍ତି। ମହାପର୍ବତରେ ଯେଉଁ ମଣିତୁଳ ନାଗ ଅଛି ତାକୁ ଯଦି କେହି ବୀର ମାରିପାରିବ ତେବେ ରତ୍ନାବତୀ କନ୍ୟାଙ୍କୁ ବିବାହ ହେବ। ଏ କଥା ଯେତେବେଳେ ସୁଦାମ ଶୁଣିବାକୁ ପାଇଲା ମା ବାପାଙ୍କ ନିକଟରେ ଯାଇ ପହଞ୍ଚିଛି ଏବଂ କହୁଛି ମୋତେ ଆଦେଶ ଦିଅ, ମୁଁ ଯାଇ କଳିଙ୍ଗ ରାଜ୍ୟରେ ମହାପର୍ବତରେ ଥିବା ମଣିତୁଳ ନାଗକୁ ମାରି ରତ୍ନାବତୀ କନ୍ୟାଙ୍କୁ ବିବାହ ହେବି। ପୁଅ ଠାରୁ ଯେତେବେଳେ ମା ଅହଲ୍ୟା ଶୁଣିବାକୁ ପାଇଲା ମଣିତୁଳ ସର୍ପ କଥା,
ପୁଲିସ ପଡିଲା ଚିରେ ଯେ ଜନନୀ ବୋଲେ ଧନ ରେ ଲୋଡ଼ା ନାହିଁ ଆମ ସେ କନ୍ୟାର ତନ ନିବୃତ ହୁଅ ତୁବାରେ ଲୋଡ଼ା ନାହିଁ ଆମ ସେ କନ୍ୟାର ତନ ନିବୃତ
ଯେପରି ବଜ୍ରପାତ ହେଲା ଡାକୁଛି ଧନରେ ଆମର ସେ ମଣିତୁଳ ସର୍ପକୁ ମାରିବା ଦରକାର ନାହିଁ, ତୁ ସେଥିରେ ମନ ବଳା ନା। ମା ଠାରୁ ଏକଥା ଶୁଣି ସୁଦାମ ଡାକୁଛି ମା ଲୋ, ଗ୍ରହରାଜ ଶନିଶ୍ଚରଙ୍କର ଦୟା ଥିଲେ ଏବଂ ତୋ ଭଳି ମମତାମୟୀ ମାର ମୋ ପ୍ରତି ଆଶୀର୍ବାଦ ଥିଲେ, ମୋର କେହି କିଛି କରିପାରିବେ ନାହିଁ। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ମାକୁ ବୁଝାଇ ବିଦାୟ ନେଇ ମା ନିକଟରୁ ସୁଦାମ ଯାଇ କଳିଙ୍ଗ ରାଜ୍ୟରେ ପହଞ୍ଚିଗଲା। କଳିଙ୍ଗ ରାଜ୍ୟର ଲୋକମାନେ ଯେତେବେଳେ ସୁଦାମଙ୍କୁ ଦେଖିଲେ ଆଜ୍ଞା ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି,
ସୁକମଳ ଅଙ୍ଗୟାର
ସୁକୁମାର ତନୁକୁ ଭୟଙ୍କର ସର୍ପ ମୁଖରେ ସିନା ଦେବ, କିନ୍ତୁ ରତ୍ନାବତୀ କନ୍ୟାଙ୍କୁ ବିବାହ ହେଇପାରିବ ନାହିଁ। କଳିଙ୍ଗାଧିପତି ଙ୍କୁ ସୁଦାମଣା କହୁଛି ହେ ରାଜା ମତେ ଥରେ ସେ ସର୍ପର ବାସସ୍ଥାନ ଦେଖେଇ ଦିଅ, ମୁଁ ତାକୁ ନିଶ୍ଚିତ ମାରିବି। ମୋର କଥା ଅନୁଯାୟୀ ରାଜାଙ୍କର ନିର୍ଦ୍ଦେଶ ଅନୁସାରେ ସୁଦାମଙ୍କୁ ମହାପର୍ବତକୁ ବାଟ ଦେଖାଇ ଦେଲେ। ସର୍ପର ଅନୁସନ୍ଧାନରେ ସୁଦାମ ଆଜି ମହାପର୍ବତରେ ଆଜ୍ଞା ଛକି ବସିଛି। ଠିକ ଏତିକି ବେଳେ ଘଟଣାଟି କଣ ହୋଇଛି, ଖଣ୍ଡ ହୋଇ ଅହି ବରଭୂମିରେ ଗଡ଼ି ହୋ। ଆଜ୍ଞା ଏହି ସମୟରେ ସୁଦାମ ଯେତେବେଳେ ଦେଖିବାକୁ ପାଇଲା ବିରାଟ କାୟ ସର୍ପଟିଏ ଦାତରୁ ବାହାରିଲା ଏବଂ ଫଣା ବିସ୍ତାର କରି ଚାଲିବାକୁ ଆରମ୍ଭ କଲା। ସେଦରେ ତାର ଖଣ୍ଡେ ଦୂର ଆଲୋକିତ ହୋଇଯାଉଛି। ଶବର ଅଜା ଠାରୁ ଶିଖିଥିବା ତୀର ଚାଳନା କୌଶଳ ଅନୁଯାୟୀ ସୁଦାମ ଆଜି ମହାବଜ୍ର ସର ପ୍ରୟୋଗ କରି ସର୍ପକୁ ଦୁଇ ଖଣ୍ଡ କରିଦେଲା। ସଙ୍ଗେ କଳିଙ୍ଗବାସୀ ମାନେ ଆନନ୍ଦିତ ହୋଇ ହରତାଳି ନିନାଦରେ ସୁଦାମର ଦୟଧ୍ୱନି କଲେ। କଳିଙ୍ଗ ନୃପତି ଆଦରେ ନେଇ ରତନ ଦେବୀ କାପରେ ରତନ ଦେବୀ କାପରେ ରତନ ଦେବୀ କାପରେ ରତନ ଦେବୀ କାପରେ ରତନ ସୁଦାମର ବିରୋଧରେ ପ୍ରୀତ ହୋଇ କଳିଙ୍ଗ ରାଜା ସୁଦାମଙ୍କୁ ନେଇ ରତ୍ନବେଦୀରେ ବସାଇ ନିଜର କନ୍ୟା ସହିତ ବିବାହ ମାଙ୍ଗଳିକ କାର୍ଯ୍ୟ ସମାପନ କଲେ। ଏବଂ ସୁଦାମର କଥା ଅନୁଯାୟୀ ବନ୍ଧୁ ବାନ୍ଧବ ନଗରର ଲୋକମାନଙ୍କୁ ଡକାଇ ଶନିଶ୍ୱରଙ୍କର ମେଳା କଲେ। ମାଟି ଦୀପେ ତୈଳ ଦେଇଣ ଜାଳିଲେ ଲୁହା ଖଣ୍ଡ ପକାଇଣ ଖଇ କଦଳୀ ନଡ଼ିଆ ଫଳ ଆଣି କଲେ ଭୋଗ ସମର୍ପଣ। ଫେରିଲେ ଆନନ୍ଦେ ଅବନ୍ତୀ ନଗରେ ସର୍ବେ ଆନନ୍ଦିତ ହୋଇ ସୁଦା ମରାଧନ ପାଳନ୍ତି ପ୍ରଜାଙ୍କୁ ଶନିଶ୍ୱର କାଳେ ଘାଇ। ଜୟ ଜୟ ଶନିଶ୍ୱର ଗ୍ରହରାଜ ତବ ପାଦେ ନିବେଦନ ଆ। हरण कर हे ग्रह पीड़ा मान परिवारे कृपा दान सब नाम गाई दिन विपुनाथ ये दिन विश्वनाथ श्री गुरु के सब करम को चरणे जोड़ी शेषे बेनी कर दीनजन शरण रक्षण महाबाहु दीनजन शरण रक्षण महाबाहु संपूर्ण सागरे सर्वे बोलंतु आनंद एक बार हरि हरि बोलो ये भारत मातार दुख दूर हे ओहे
ड्राइव करूली
मुटिश
हाँ सर आज जिते बड़े सुजोग मिली मो भूल प्रायश्चित करने को मत दिंतु सर प्लीज
नीतीश तुम बापा तुम परिवार
मरी जातु समस्ते तथापि मो स्वाभिमान को जलांजलि बेईमान बोझ मुंडे बही मु बचा चाहे ना सर
नीतीश कौ जन्म तुम्हें मोर बापा कि भाई थी मुझे नीतीश किंतु जन्म तुम्हें मोर पुगल नीतीश ए जन्म तुम्हें मोर पुगल नीतीश तुम पर कह तुम बापा को ट्रीटमेंट करने तुम्हें भेलोर पठेब कते टा दरकार नीतीश तुम कते टा दरकार जिते टा दरकार मु तुमको देवी कितने भय ना निरे टा कते टा दरकार नीतीश आहरी टा लगे मुझे तुमको देवी जिते टा लगे मुझे तुमको देवी नीतीश तुम्हें किसी भाव नीतीश तुम पर सब दायित्व मुझी नीतीश मिथ प्रहसन भेजे तुमको डोबी तुम्हें मत भूल बुझे नीतीश भावनी तुमको जेल को पठे सुना चुपचाप घर भितर बस रते शीघ्र संभव तुमको जेल मुकुल आने निश्चय चेष्टा करीतीश जिते शीघ्र संभव नुह जिते टा खर्च होगा कहीं गोटे दिन भितर मुझे जेल निश्चय मुकुल आनीतीश गोटे दिन भितर मुझे जेल निश्चय मुकुल आनी
थैंक यू सर थैंक यू भेरी मच थैंक यू मास्टी सर नमस्कार
अरे नमिता कौन है तुम्हारा कौन है
नहीं मो भाज से किसी नहीं तुम्हें जाओ ना कौन काम कर जाओ
काम मोर कौन बाकी अच्छी
सब काम तो सारि सारे बापा खाइबा या खाली बाकी अच्छे बापा खाइबा कुआ गल के बापा नाटू नाटू अरे जजा को नहीं आसे खाइबे
ओह भाज नाटू सिंह बापा कौटे खेल थे मुझे बापा डाक देखे
तुम
बापा अरे
मत कहीं लुचा कह देख एणिक तुम सब दुख दूर खुशी ना जो नारायण बाबू तुमको खराब पाते मड़ मारे तुमको भल पाइबे सब पुरुष गुडाक एमती छुआ टे कोल को नसवा पर्यटन सब बेले खाली फणा टे फे छुआ टे कोल को आसी सारे
फणामुड़ी पेड़ी भितर पशिजे अरे आड़ी पशि बेल मिल सब व्यवस्था मुझे अल्प दिन भितर करदेवि देख मुझे टाइम नहीं
तमें कौन कौटी
चोरी कर तुम नीति तुम एपर्तंत चिन्ह पार नि ए ब्रेन अप्लाई कली ब्रेन पुणी टा पुणी चाकर सबकि फेरी जाता आमर आउ किसी असुविधा हमी कि
तुम आज खुशी हवनी से दिन एत खुशी को भगवान सही पारे सब सुख को आम ठू छोड़े नहीं सब दुख को आम उपड़ीदे आज कहीं तुम एत खुशी
होदिन से खुशी निश्चितता ना कि आज अच्छी
तुम सत कह
खाली सत कह नु ग्यारंटी दौ ग्यारंटी
आज खुशी टी का आ
कहा
नमिता
नमी ଶୁଣିବିନି ତମ ପଚାରୁଛି କାହିଁକି
ଗୋଟେ ଶୁଭ ଖବର ମାନେ ନୂଆ ଖବର
ଶୁଭ ଖବର ତୁ କଣ କହୁନ
କହିଲେ ତମେ ମତେ କଣ ଦବ କହିଲ
ତମକୁ କଣ ନ ଦେଇଛି ଯେ ଆଉ ଦବା କଥା ପୁଣି କଥା
ଯେତେବେଳେ ଗୋଟେ ନୂଆ କଥା ଶୁଣିବ କିଛି ଦବନି
ତମେ କୁହ ନା କହିଲା ପରେ ମୁଁ ତମକୁ ଦେଇଦେବିନି
ହେଲା ଶୁଣ
ଆରେ ମୁଁ ତ ଠିକ ଏଇଆ ଅନୁମାନ କରୁଥିଲି ଆରେ ଆମର ଆଉ କିଛି ଅସୁବିଧା ହବନି ରେ ଆମ ପରିବାର ଯେମିତି ଅସଖୁସିରେ ଥିଲା ପୁଣି ସେମିତି ଅସଖୁସିରେ ରହିବ ଏଣି କିଛି ଅସୁବିଧା ହବନି ଏ ତୁ ଯୌତୁକ ଟଙ୍କାଟା ମୁଁ ଅଳ୍ପ ଦିନ ଭିତରେ ଦେଇଦେବି
ଭାଇ ମୋ କଥା ଚିନ୍ତା ନ କରି ବରଂ ତମ ବାପାଙ୍କ କଥା ଚିନ୍ତା କର ମୋ ଯୌତୁକ ଟଙ୍କା ସେ ଆଜି ନହେଲେ କାଲି ନେବେ ହେଲେ ବାପାଙ୍କ ରୋଗ ତ ଅପେକ୍ଷା କରିବନି
ନିରୁ ସେ ଶୁଣୁଛ ଟି ୟା କଥା ଶୁଣୁଛ ଆରେ କାଲି ଏଡିକି ଟିକେ ଦେଲେ ଆଜି କେତେ ବଡ ବଡ କଥା କହିଲାନି
ଗୋଟେ ଲୋକକୁ ଆକ୍ସିଡେଣ୍ଟ କରି ମାରିଦେବା ଅପରାଧ ଆରେଷ୍ଟ କରାଯାଉଛି
କିନ୍ତୁ ପୋଲିସ ବାବୁ ମୋ ଭାଇ କାହାକୁ ଆକ୍ସିଡେଣ୍ଟ କରିଛନ୍ତି କିଏ ସେ ଲୋକ
କିଏ ଆଉ ହବ ସେ ହେଉଛନ୍ତି ଆମରି ବାବା ଏ ନାଟକ ପଚାରିଲୁ ନାଚ ସହିତ ଲୁଚାପୁଚି ଖେଳ ଖେଳୁଥିଲେ ଖେଳୁ ଖେଳୁ ରାସ୍ତା ଉପରକୁ ଚାଲିଗଲେ ମୁଁ ଯେଠି ଚିତ୍କାର କରି ଡାକିଲି ମୋ କଥା ଜମା ଶୁଣିଲେନି ହଠାତ୍ କାର୍ଟି ଆସି ବାବାଙ୍କ ଉପରେ ମାରିଗଲା
ସବୁ ସତ ଆକ୍ସିଡେଣ୍ଟ କଲାବେଳେ ମୁଁ ଜାଣିନଥିଲି ସେ ମୋ ବାପା ବୋଲି
ନମ୍ବର 22
କି ପେସେନ୍ସ ନିର୍ମଳ କି ପେସେନ୍ସ
ନବୀନ ମୋ ବାପା
ତୋରେ ମୁଁ ସବୁ କଥା ବୁଝୁଛି ହେଲେ ଏମିତି ଅଧର୍ଯ୍ୟ ହେଲେ ଚଳିବ
କେମିତି ଅଧର୍ଯ୍ୟ ରହିବି ଆରେ ତୁ ନିଜେ କହ କେମିତି ମୁଁ ଅଧର୍ଯ୍ୟ ରହିବି ମୁଁ ଗୋଟେ ଏମିତି ହତଭାଗା ଜନ୍ମ ହେଇଥିଲି ମୋ ବାପାଙ୍କ ମଲା ମୁହଁ ବି ମୁଁ ଟିକେ ଦେଖିପାରିଲିନି
ତତେ ତ ମୁଁ ଦିନେ କହିନଥିଲି ତୋର ଘର ଦ୍ୱାର ବାପ ମା ଏମାନଙ୍କୁ ଭୁଲିଛ ବୋଲି ତୋ ବାପାଙ୍କ ପ୍ରତି ଅବହେଳା କରି ବୋଲି ଏଇ ଏତେ ଦିନ ବାପା ମେଡିକାଲରେ ପଡ଼ିଲେ ଦିନେ ଯାଇଥିବ ଦେଖା କରିବାକୁ ଆମେ ବାପାଙ୍କର ମଲା ସମୟରେ ତାଙ୍କ ମୁହଁରେ ତୋ ପାଇଁ ପାଣି ଦେଇଛୁ କାହିଁକି କାହିଁକି ତୁ ଏଥିରେ ଭୁଲ କଲୁ ନିର୍ମଳ କାହିଁକି ତତେ ଦିନେ ମୁଁ କହିଥିଲି ନା ପ୍ରଥମେ ତୁ ମୋର ସାଙ୍ଗ ତାପରେ ମୋ ବିଜନେସ୍ ପାର୍ଟନର ବୋଲି ଆରେ ମତେ ଦେଖ ଏ ଦୁନିଆରେ ମୋର କିଏ ଅଛି କହିଲୁ କେହି ନାହାନ୍ତି ହଜିରେ ମରିବା ସଙ୍ଗେ ସମାନ ତୋ ପାଇଁ ସ୍ନେହ ଆଉ କାଳିତା ୟାଦର ପାଇଁ ପ୍ରତି ମୁହୂର୍ତ୍ତରେ ମୁଁ ଛଟପଟ ହଉଛି ଆରେ ମୁଁ ମାନୁଛି ମୋର କୋଠା ଗାଡି ବ୍ୟାଙ୍କ ବାଲାନ୍ସ କୋଉଥିରେ ମୋର ଅଭାବ ନାହିଁ ହେଲେ ଏମିତି ଗୋଟାଏ ଜିନିଷ ଅଭାବ ଅଛି ତତେ ମୁଁ କେମିତି କହିବି ନିର୍ମଳ କେମିତି କହିବି ଏସବୁ କଣ କହୁଛୁ ଏଇ ଏ ଦୁନିଆ ସିନା ତୋ ବାପା ଚାଲିଗଲେ ହେଲେ ତୋ ଭାଇ ଭାଉଜ ଭଉଣୀ ସମସ୍ତେ ଅଛନ୍ତି ହେଲେ ମୋର କେହି ନାହାନ୍ତି ନିର୍ମଳ କେହି ନାହାନ୍ତି ତୁ ସେମିତି କହିଲି ତୋ ପାଇଁ କେହି ନଥିଲେ ବି ମୁଁ ଅଛି ଆରେ ତୋର କିଛି ଅସୁବିଧା ମୁଁ ରଖିବିନି ପିଲାଟି ବେଳୁ ମୋ ମାର ସ୍ନେହ କଣ ମୁଁ ଛାଡ଼ିନି ମାର ପଣତ କାଲି ତଳେ କେବେ ମୁଲୁଚ କାଳି ଖେଳିବାର ସୁଯୋଗ ଟିକେ ପାଇନି ନବୀନ ଭଉଣୀର କଣ କଥା ଭାଇର ସ୍ନେହ ଆଉ ମାର ଆଦର ପାଇବା ପୂର୍ବରୁ ହଠାତ୍ କାର୍ ଆକ୍ସିଡେଣ୍ଟରେ
ସବୁ ସୁଖ ମୋର ଭାଙ୍ଗିରୁ ଯେ ଚର୍ମାର ହେଇଗଲା। ଅଳ୍ପ କି ମୋ ବାପା ବଞ୍ଚିଗଲେ, ହେଲେ ବାପା ଚାଲିଗଲା ପରଠାରୁ ତାଠାରୁ ମୋ ସ୍ନେହ ଭଳା କଥା କେବେ ପାଇଲେ? ହେଲେ ତୁ ଶେଷ ସମୟରେ ତୋ ବାପାଙ୍କୁ ଟିକେ ଦେଖା କରିପାରିଲୁନି
କାହିଁକି? ଏଇଖାଲି ଶେଷ ସମୟରେ ଯାଇ ମୋ ଲାଭ ବାକୁଣ ହେଇପାରିଥାନ୍ତା।
ଦେଖିନି ମୋ ଯଦି ତୋ ଭୁଲିର ପ୍ରାୟଶ୍ଚିତ କରିବାକୁ ଚାହୁଁ ତା ଲାଗେ ଯା, ଆରେ ତୋ ଭାଇକି ବଞ୍ଚା, ଥାନାକୁ ଯାଇ ସତ ସତ କଥା କହିଦେ। ନିଖିଲ ସିନା ଗାଡି ଆକ୍ସିଡେଣ୍ଟ କରିବ, ସେଥିପାଇଁ ତୋ ଭାଇ ଭାଇକୁ ଜେଲକୁ ଯିବେ।
ନବୀନ
କଣ ତାର ଟଙ୍କା ଅଛି ବୋଲି? ତୋ ପରିବାର ସିନା ଟଙ୍କାର ଅଭାବ, ହେଲେ ତୋର ତ ନାହିଁ। ତୁ ତ ନିଖିଲ ସିନା ଠାରୁ କହୁନ, ସେ ଗୋଟା ଫ୍ୟାକ୍ଟ୍ରି ମାଲିକ ହେଲେ ବି ତୁ ମୋ ଫ୍ୟାକ୍ଟ୍ରି ମ୍ୟାନେଜିଂ ପାର୍ଟନର। ଆରେ ଜାଣିଛୁ, ସେଇ ନିଖିଲ ସିନାକୁ ବଞ୍ଚିବାକୁ ଯାଇ ତୋ ଭାଇ ନିଜେ ଦୋଷଟାକୁ ମୁଣ୍ଡେଇ ମୁଣ୍ଡେଇ ନେଇଛନ୍ତି। ଦେଖ ନିର୍ମଳ, ମୁଁ ଯଦି ତୋ ଜାଗା ଥାନ୍ତି ନା, ତାହେଲେ ସେଇ ନିଖିଲ ସିନା ସାଥୀ ଉପରେ ପାଦ ରଖି କହନ୍ତି, କହ ନିଖିଲ ସିନା କହ, କାହିଁକି କେଇଟା ଟଙ୍କା ଦେଇ ମୋ ଭାଇକୁ କାହିଁକି କିଣି ନେଇଛୁ? ଏଇ ଦୋଷ କରିଥିଲେ ମୋ ବାପା, କାହିଁକି ତାକୁ ମାରି ଦେଇଛୁ? କହ ନିଖିଲ ସିନା କହ।
ତୁ ଠିକ କହିଛୁ ନବୀନ, ମୁଁ ସେ ନିଖିଲ ସିନା ପାଖକୁ ଯିବି, ଏ ଭଦ୍ର ସଭା ଜାଗାରେ ତା ଭଦ୍ର ମୁଖକୁ ଖୋଲିଦେବି, ତାକୁ ତା ପ୍ରସାଦରୁ ଘୋଷାରେ ଆଣି ମୋ ପିଠି ପିଠି ପଚାରିବି, କହ ନିଖିଲ ସିନା କଣ ପାଇଁ ମୋ ପରିବାରରେ ଏତେ ବଡ଼ ଅଶାନ୍ତିର ଝଡ଼ ସୃଷ୍ଟି କରିଛୁ, କଣ ପାଇଁ ମୋ ବାପାଙ୍କୁ ଗାଡି ଆକ୍ସିଡେଣ୍ଟ କରିପାରିଛୁ? ଉତ୍ତର ଜବାବ ଦେ।
ଭଗବାନ, ଏ ଦୁନିଆରେ ମୋର ସବୁ ଚାଲିଯାଉ, ହେଲେ ମୋ ସାଙ୍ଗ କିଛି ନ ପ୍ରଭୁ, ମୋ ସାଙ୍ଗ କିଛି ନ କିଛି ନ। ଆରେ ଆପଣ ଏ କଣ କହୁଛନ୍ତି ନାରାୟଣ ବାବୁ? ଆପଣ ଯେ ମୋ ସାଙ୍ଗର ଭିଣେଇ,
ଆପଣଙ୍କ ପାଦ ଧୂଳିରେ ମୋତେ ବଞ୍ଚିତ କରୁଛନ୍ତି। ଖାଲି ଟିକିଏ
କଣ କରୁଛନ୍ତି
ଆପଣ? ଖାଲି ଟିକିଏ ଚକର ଲଗେଇଦେଲେ ମୋ ଯୌତୁକ ଟଙ୍କାଟା ମୁଁ ପାଇଯାନ୍ତି।
ମାନେ
ନଟ ଭାଇନା କହୁଥିଲା କଣ ଜଗେଇଦେବି,
କିନ୍ତୁ
ଖାଣ୍ଟି କ୍ଷୀର ଆଜ୍ଞା, ପାଣି ଜମା ମିଶିନି, ଦେହକୁ ଯେମିତି ଆଉ ମୁହଁକୁ ବି ସେମିତି। ମୁଁ ନିଜର ଆଜ୍ଞା, ରାଜି ନ ହେଲେ ବି ଜବରଦସ୍ତ ବି ଅସୁବିଧା ନାହିଁ।
ଠିକ ଅଛି, ମୋ ଗେଷ୍ଟ ରୁମ୍ରେ ମୋତେ ଦେଖା କରିବ।
ଲକ୍ଷେ ଟଙ୍କା ପାଇବି ଟି ନା, ଇଏ ବି ସଳା ଶିକା ଶୁଖି ହେଇଛନ୍ତି।
ସିନ୍ ନମ୍ବର 23।
ଆଜ୍ଞା, ଏଇ ଦେଖନ୍ତୁ, ମୁଁ ଗାଁରେ ଜମି ବିକ୍ରି କରି ଟଙ୍କା ନେଇଆସି, ଆପଣ କହିଲେ ମୁଁ ଆହୁରି ଟଙ୍କାର ବ୍ୟବସ୍ଥା କରିଦେବି, ଚାଲନ୍ତୁ ଶୀଘ୍ର ଆମେ ରୋଗୀକି ଭେଲ ନେଇଯିବାର ବ୍ୟବସ୍ଥା କରିବା।
କିନ୍ତୁ ନିଗମ ବାବୁ, ମାନେ କଥା କ'ଣ କି?
କ'ଣ? ଓହୋ, ଆପଣ ବୋଧେ ଭାବୁଛନ୍ତି ମୁଁ ଟଙ୍କା ଆଣିନି? ନାଇଁ ଆଜ୍ଞା, ଲକ୍ଷେ ଟଙ୍କା ନେଇଆସି, ଆପଣ କହିଲେ ମୁଁ ଆହୁରି କିଛି ଟଙ୍କାର ବ୍ୟବସ୍ଥା କରିଦେବି।
ନା ନା, ମାନେ ମୁଁ ସେ କଥା କହୁନି, ମାନେ କଥା ହଉଛି ମାନେ ସେ ଲୋକ,
ଆପଣ ଆଉ ମୋତେ କିଛି କୁହନ୍ତୁନି, ଆପଣ ଜାଣିନାହାନ୍ତି ଓକିଲ ବାବୁ, ସେ ନିମାଟା ବିଷୟରେ ଜେଲ ଚାଲିଯିବା ଦିନଠୁ ମୋ ସ୍ତ୍ରୀଟା ବିଷୟରେ କିଛି ଖାଇନି, ସବୁବେଳେ ତାରି ଆସିବା ବାଟକୁ ଅନେଇ ବସିଛି, ଅନ୍ତ ଚିରି ସିନା ଜନ୍ମ କରିନି, ହେଲେ ନିର୍ମାଲ୍ୟଟାକୁ ମୋ ନର୍ମଦା ଯେତେ ଭଲ ପାଏ, କୋଉ ମା ବି ତା ପୁଅକୁ ଏତେ ଭଲ ପାଇବନି।
ମୁଁ ନିରୂପା ନିଗମ ବାବୁ, ଆପଣ ସହିତ ଆପଣଙ୍କ ଜମ୍ବାଡ଼ି ବିକ୍ରି କରି ଭୁଲ କଲେ।
କଣ କହିଲି? ଭୁଲ କଲି କାହିଁକି? ଏସବୁ ଜମ୍ବାଡ଼ି ରହି ଆମ ଲାଭ କଣ? ଆମ ପିଲାଟା ତେଣେ ବିନା ଦୋଷରେ ଜେଲ୍ର ଅନ୍ଧାର ଭିତରେ ରହି ବାହାରର ଆଲୁଅ ଟିକିଏ ଦେଖିବା ପାଇଁ ଦିନ ଗଣୁଥିବ, ଆଉ ଆମେ ଏଠି ଜମିବାଡ଼ି କ୍ଷେତ ଫସଲକୁ ନେଇ ମୌଜ କରିବୁ ନାହିଁ। ଏସବୁ ଯଦି ମୋ ସାନ ଭାଇ ତାକୁ ମୁକୁଳେଇବାରେ ନ ଲାଗିଲା, ତାହେଲେ ଜମିବାଡ଼ି ରହି ଆମ ଲାଭ କ'ଣ?
ନିଗମ ବାବୁ, ଲାଭ କ୍ଷେତ୍ରରେ ଅଙ୍କ ଦେଖିବା ପାଇଁ ସେ ବୁଢ଼ା ଜଣକ ଆଉ ଦୁନିଆରେ ନାହିଁ। ପାଗଳା ହେଇ ରାସ୍ତାରେ ଘୁରି ବୁଲୁଥିବା ସମୟରେ ଗୋଟେ କାର ଆକ୍ସିଡେଣ୍ଟ ସବୁଦିନ ପାଇଁ ସାକ୍ଷୀ
ବୁଝିଲା।
ନିଗମ ବାବୁ, କଥାର ସତ
ହେଲେ କଣ ହବ ଓକିଲ ବାବୁ, କଣ ହବ?
ଦେଖନ୍ତୁ,
ମୁଁ ନିମାଟା କଣ ଆଉ କେବେ ହେଲେ ସେ ଅନ୍ଧାର ଭିତରୁ ବାହାରର ଆଲୁଅ ଟିକେ ଦେଖିପାରିବନି?
ଆପଣ ସେମିତି ଭାବୁଛନ୍ତି? ଦେଖନ୍ତୁ, ଆପଣଙ୍କ କେସ୍ ଯେତେବେଳେ ମୁଁ ଟେକ୍ଅପ୍ କରିଛି, ତାକୁ ସଲ୍ଭ କରିବାର ବାଟ ମୁଁ ନିଶ୍ଚୟ ଖୋଜି ବାହାର କରିବି।
ଏଇ ଚାହିଁବ ବାବୁ, ମଲେଇ ପକେଇ ହଲେଇ ହଲେଇ ରଙ୍ଗବତୀ ଚା ଆଣିଛି, ପୁରା ଝୁଲେଇକି ମାରିଦେବ। ହଁ
ନାଲି ନିଗମ ବାବୁ, ଏଇ ନିଅନ୍ତୁ, ଚା ନିଅନ୍ତୁ। ଆରେ ନିଅନ୍ତୁ ନା, ଓହୋ ଆପଣ ଏମିତି ଅପ୍ଲାଇଡ୍ ହେଲେ କହିବ ରଙ୍ଗବତୀ ଚା ନାଇଁ ପୁରା ଝୁଲେଇକି ଆଣିଛ
କେମିତି ଲାଗୁଛି ବାବୁ?
ବଢିଆ ହେଇଛି ଆଉ,
ନାଲିର ହାତ ତିଆରି ଚା କେତେ ବାବୁଙ୍କ ମନ କିଣି ନେଇଛି ନା?
ଆଚ୍ଛା
ହଁ ବାବୁ।
ଆଚ୍ଛା ନାଲି, ତମେ ଖାଲି ଏଇ ଚା ବେପାର କରୁଛ ନା ଆଉ କିଛି ବେପାର ତୋର ଅଛି?
ଲୋ ମା, ଏ ଆଉ କି ବେପାର, ଏଇ ତ ମୋର ସର୍ବସ୍ଵ।
ଆଚ୍ଛା
ହେଲେ ଆଜ୍ଞା, ଏଇନେ ପୁରା ବେପାର ମାନ୍ଦା।
ବେପାର ମାନ୍ଦା?
ହଁ ବାବୁ।
କାହିଁକି
କଣ କହିବି, ଦିନର ଦଶଥର ପୋଲିସ ବାଲା ତାଗିଦ କରି ଯାଉଛନ୍ତି, କେବିନ ଉଠା କେବିନ ଉଠା କେବିନ ଉଠା
କେବିନ ଉଠା।
ହଁ ପରା,
ପୋଲିସ ବାଲା ତମେ କେବିନ ଉଠା କାହିଁ କହୁଛନ୍ତି?
କଣ କହିବି ଆଜ୍ଞା, ସେଦିନ ଯୋଉ ଛତରା ବଜାରୀ ଟୋକା ଗୁଡାକ ମତ
ବାବୁ
ମୋ ନାଲି କାହିଁକି ମାରୁଛ? ଏଇଠି ନାଲି, ତୁ ସବୁ ସତ କଥା କହିଦେବୁ।
କଣ ଜାଣିଛୁ?
ହଁ, ମତେ ସେଦିନ କହୁଥିଲୁ ସେ ଛକ ଉପରେ ସେ ଟୋକା ମାନେ ସେ ବୁଢା ଟାକୁ ମାରିଦେଲେ।
ସବୁ
ଜାଣିଛି ବାବୁ, ସେମାନେ ହେଲେ ନିଜାମ, ନୀଲୁ ଆଉ ନିହାର।
କିନ୍ତୁ ଓକିଲ ବାବୁ, ଏ ଯୋଉ ଲୋକମାନଙ୍କ ନାଁ କହୁଛି ସେମାନେ ସବୁ?
ଏଇମାନେ ହଉଛନ୍ତି ସେଇ ଟୋକା ସେଦିନ ସେ ରାସ୍ତା ଉପରେ ସେ ବୁଢାକୁ ମାରିଥିଲେ।
ସେ ପ୍ରାୟ ଏମିତି ମଣିଷ ମାରନ୍ତି। ଆଉ ମୋ ବାପା ନା ତାଙ୍କ ସାଙ୍ଗରେ ମିଶେ, ତାଙ୍କ ସାଙ୍ଗରେ ଫୁସୁ ଫୁସୁ ହୁଏ। ଚାଲୁନା ମୋ ବାପା ନାଁରେ ମୁଁ ଥାନାରେ କହିମି। ଚାଲ
ଥାନାକୁ? ନାଇଁ ବାବୁ, ମୁଁ ପୁରା ସତ କଥା କହିଲି, ଥାନାକୁ ଯିବିନି।
ସତ କଥା କହିଲେ ଅସୁବିଧା କଣ ହଉଛି? ଥାନାକୁ ଯାଇ ସେ କଥା କହିବୁ? ଚାଲ,
ମତେ ଭାରି ଭୟ ଲାଗୁଛି।
କିଛି ନାହିଁ, ତାହେଲେ ଆମେ ନିରୀହ ପ୍ରାଣୀ, ଆମର କିଏ କଣ କରିବ? ଚାଲ ମୋ ସାଙ୍ଗ।
ଆଜ୍ଞା ଚାଲନ୍ତୁ।
ଅବେ ବାହାରକୁ ଅନିକିଲ ସିନ୍ହା, ଅବେ ମୁଁ ଡାକୁଛି। ଅବେ ତୁ ଭାବିଛୁ ମତେ ଅଶାନ୍ତିର ସୁଅ ଭିତରେ ଭସେଇ ଦେଇ ତୁ ଶାନ୍ତିରେ ରହିବୁ? ଅବେ ନାଇଁ, ମୁଁ ତତେ ଶାନ୍ତିରେ ରଖେଇ ଦେବିନି। ଅବେ ବାହାରକୁ, ତୋ ସାରା ଖାନଦାନଟାକୁ ଗୋପଡ଼ି ଜାଳି ପାଉଶ କରିଦେବି। ଅବେ ବାହାରକୁ ଅନିକିଲ ସିନ୍ହା।
କିଛି ଲାଭ ହବନି ୟଙ୍ଗ ମ୍ୟାନ୍, ବରଂ ସେଥିରେ ତମର ସବୁଠାରୁ ବେଶୀ କ୍ଷତି ହବ।
ହେଲେ ମୁଁ ତ ଶାନ୍ତି ପାଇବି, କହ ନିଖିଲ ସିନ୍ହା, କଣ ପାଇବ ପରିବାରଟାକୁ ତୁ ଜାଳି ପଡ଼ି ପାଉଁଶ କରିଦେଲୁ? କଣ ପାଇବ ବାପାକୁ ତୁ ଗାଡ଼ି ଆକ୍ସିଡେଣ୍ଟ କରିପାରିଲୁ? ଆଉ ସେଠିକିରେ ତୋ ମନର ଆଶା ମେଟିଲାନି, ସେଥିରେ ମୋ ନିରୀହ ଭାଇଟାକୁ ନେଇ ତୁ ଜେଲକୁ ପଠେଇ ଦେଇଛୁ। ତତେ ଦେଖି ମୋର ଇଚ୍ଛା ହଉଛି।
କଣ ମତେ ମାରିଦବ? ମତେ ମାରିଦେବାର ଧମକ ଦେଖାଉଛ? ମତେ ମାରିଦେଲେ ତୁମ ବାପା ଯଦି ଫେରି ଆସିବେ ଆଉ ତୁମ ପରିବାର ହସଖୁସିରେ ଜୁହାର ଭରିଯିବ, ସତ୍ୟ ମାର, ମୋତେ ମାରିଦିଅ।
ଆଚ୍ଛା
ଦେଖୁଛ ରିଭଲଭରକୁ, ମୋର ଗୋଟିଏ ବୁଲେଟ୍ ତୁମ ପାଇଁ ଯଥେଷ୍ଟ ହବ। ବ୍ୟାକ୍ ବ୍ୟାକ୍, ଭୁଲ ବାଟରେ ଚାଲୁଥିବା ଲୋକଟା ହିଁ ସବୁବେଳେ ଭୁଲ କରେ। ଏତିକି ତୁମେ ମନେ ରଖିବ, ତୁମ ବାପାକୁ ମୁଁ ମାରିନି, ତୁମ ଭାଇ ସହିତ ମୁଁ ପ୍ରତାରଣା କରିନି। ଭୁଲର ସ୍ୱପ୍ନ ଭିତରେ ଥାଇ ଠିକ୍ର ସନ୍ଧାନ କରିବାକୁ ଗଲେ ତୁମେ ହାରିଯିବ ୟଙ୍ଗ ମ୍ୟାନ୍, ଏତିକି ମନେ ରଖ। ଗୋଟିଏ ଠିକ୍ କରିବାକୁ ଯାଇ ତୁମେ ଆଉ ଗୋଟିଏ ଭୁଲ କରୁଛ ବୋଲି।
ଆଉ ମୋ ନବୀନ ପାଖରୁ ସବୁ ସତ କଥା ଜାଣିପାରିଛି, ଆଉ ତୋ ଛଳନା ଦେଖି ମୋର ମନେ ହେଉଛି ଏଇ
ମୁଁ ଯେ ତୁମକୁ ସେଇ କଥା କହେ, ଛଳନା ତୁମେ କରୁଛ ବୋଲି, ତମ ପରିବାରଟାକୁ ତମେ ନଷ୍ଟ କରିଦେଇଛ ବୋଲି, ଏଇସବୁ ଘଟଣାର ମୁଖ୍ୟ ତମେ ତମେ ବୋଲି।
ଚଳାଗୁଳି ହଟେଇ ଗଲେ କାହିଁକି? ଚଳାଗୁଳି ହେଲେ ତାଙ୍କ ସାଥିକି ନୁହେଁ, ମୋ ସାଥିକି, ତାହେଲେ ଜାଣିପାରିବୁ ପ୍ରକୃତ ତୋ ଶିଖିଏ। ଚଳାଗୁଳି ତୋଠୁ ସବୁ ପ୍ରକାର ପ୍ରତିଦାନ ପାଇସାରିଲା ପରେ ତୋ ଶେଷ ଇଚ୍ଛାଟା ପୂରଣ କରିଲେ?
ଭାଇ
ଭାଇ ଭାଇ ଅଧିକାର ଅଛି ଭାଇ ଉପରେ, ତୋର ଦାବି ଅଛି ଅଛି ଦାବି ଅଛି,
କାହାକୁ
ମାରିବାକୁ ଯାଉଥିଲୁ? ଆର୍ କାହା ଉପରକୁ ହାତ ଉଠାଉଥିଲୁ? ଗୋଟେ ଦେବତା ଉପରକୁ। ତୋ ସାଙ୍ଗ ନବୀନକୁ ଛାଡି ମୋ ମାଲିକକୁ ପଚାରୁଛୁ? ଆରେ ତାଙ୍କ ଯଦି ଯା ପଚାର ତୋ ସାଙ୍ଗ ନବୀନକୁ, ପ୍ରକୃତ ଯୋଶୀ କିଏ? ଯା ପଚାର ପଚାର ପଚାର।
ସବୁ କଣ କରୁଛନ୍ତି?
ତାଙ୍କୁ ଆପଣ ଅଟକାନ୍ତୁନି। ସେଇ ଦେବତାଙ୍କ ପାଖରେ ମୁଁ ଯୋଉ ଭୁଲ କରିଛି ତାର ଶାସ୍ତି କେବଳ ତାଙ୍କରି ହାତରେ ହବ ସାର। କୁହ ଭାଇ, ଆଜି ଯାଇ କାହିଁକି ତମେ ନିଜ ହାତରେ ମୋତେ ସଂସାର କରିନଥିଲ? କାହିଁକି ନିଜ ସ୍ନେହ ହାତରେ ଭିତରେ ବୁଡ଼େଇ ରଖି ମୋର ଦୋଷ ଦୁର୍ବଳତାକୁ ସାଥି ରଖି ତମେ ମୋତେ ନରକ ଆଡ଼କୁ ଟାଣି ଯାଇଥିଲ? ମାର ଭାଇ, ମାର ଭାଇ, ଭାଇ ତମେ ମୋତେ ଶେଷ କରିଦିଅ।
ସାନ ଭାଇ ନୁହେଁରେ ତୁ
ସବୁବେଳେ ମୋର ଭାଇ, ସବୁବେଳେ ମୋର। ମୋତେ ତମେ କ୍ଷମା କରିଦିଅ ଭାଇ, ତମେ କ୍ଷମା କରିଦିଅ।
ନାରେ ନିର୍ମଳ, ତୋର କିଛି ଭୁଲ ନାହିଁ, ସବୁ ଭୁଲ ସେ ନବୀନ ରାୟର। ନବୀନ ରାୟର ଭୁଲ ରାସ୍ତାରେ ପରିଚାଳିତ ହୋଇ ଆଜି ପର୍ଯ୍ୟନ୍ତ ତୁ କେବଳ ଭୁଲ କରିଆସିଛୁ। ଟଙ୍କା ପଇସାର ଲୋଭ ଦେଖି ସିଏ ତୋତେ ଆମମାନଙ୍କ ପାଖରୁ ଛଡ଼େଇ ନେଇଥିଲା, ଏଥିପାଇଁ ଦାୟୀ ସେ ନବୀନ ରାୟ।
ଏଥିପାଇଁ ଦାୟୀ ସେଇ ନବୀନ ରାୟ। ନବୀନର ସଂକ୍ରାନ୍ତରେ ମୁଁ ମଧ୍ୟ ଶିକାର ହୋଇଯାଇଥିଲି। ସେଦିନ ସେ ମୋତେ ଗାଡ଼ି ଆକ୍ସିଡେଣ୍ଟ କରି ମାରିଦେବା ପାଇଁ ଚାହିଁଥିଲା। ଏକଥା ମୁଁ ଜାଣିପାରି ମୋ ଗାଡ଼ିର ସ୍ପିଡ଼ଟାକୁ ବହୁ ଗୁଣରେ ବଢ଼ାଇଦେଲି। ଠିକ୍ ଏତିକି ବେଳେ ଜଣେ ବୁଢ଼ା ମୋ ଗାଡ଼ି ଆଗକୁ ଚାଲିଆସିଲେ। ମୁଁ ଗାଡ଼ି କଣ୍ଟ୍ରୋଲ କରିପାରିଲିନି। ମୋ ଜୀବନକୁ ବଞ୍ଚିବା ପାଇଁ ଯାଇ ମୁଁ ସେ ବୁଢ଼ା ଉପରେ ଗାଡ଼ିଟାକୁ ଚଢ଼ାଇଦେଲି।
ନିର୍ମଳ, ଆଉ ମୁଁ ବି ନଜାଣି ନଶୁଣି ସେଇ ଆକ୍ସିଡେଣ୍ଟ କେସ୍ଟା ମୋ ମୁଣ୍ଡକୁ ନେଇଗଲି। ହେଲେ ଘରେ ପହଞ୍ଚି ଦେଖିଲି ଏ ବୁଢ଼ାଟା ଆଉ କେହି ନୁହେଁ, ସେ ଆମ ବାପା।
ନବୀନ ରାୟ, ମୁଁ ତୋତେ କେବେ ଛାଡ଼ିବିନି।
ଆଜି ପର୍ଯ୍ୟନ୍ତ କେବଳ ଭୁଲ କରି ଆସିଲୁ, ଯେତେବେଳେ ଠିକ୍ ବାଟକୁ ଆସିଛୁ ଆଉ ତୋତେ ଭୁଲ କରିବାକୁ ଦେବିନି।
ବର୍ଡର କରି ମୋତେ ଯଦି କାଠ ଘରରେ ଛିଡ଼ା ହବ କୁହେ ତାହେଲେ ମୁଁ କେବେ ପଠେଇବିନି ଭାଇ।
ତମେ ତାକୁ ଅଟକାଅ।
ନିର୍ମଳ, ନିର୍ମଳ,
କାହିଁକି ବାରମ୍ବାର ଥାନକୁ ଆସି ମୋ ମୁଣ୍ଡଟାକୁ ଆପଣ ଏମିତି ଖରାପ କରୁଛନ୍ତି?
ଆଜି ଯଦି ଆପଣଙ୍କ ମୁଣ୍ଡକୁ ମୁଁ ସମ୍ପୂର୍ଣ୍ଣ ଠିକ୍ କରିବି।
କଣ କହିବାକୁ ଚାହାନ୍ତି ଆପଣ?
ଶହେ ଜଣ ଦୋଷୀ ବାବୁ ଖସି ଯାଆନ୍ତୁ, ହେଲେ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ।
ମାନେ
ଭାରତୀୟ ଦଣ୍ଡବିଧି ଆଇନ ଏ ମହାସତ୍ୟ, ନହେଲେ କେବଳ ବହିର ଭାଷା ହିଁ ରହିଯିବ। ପ୍ରମାଣ ଖୋଜୁଛନ୍ତି ତ? ପ୍ରମାଣ ଅଛି?
ପ୍ରମାଣ ଅଛି, ଦେଇପାରିବେ ପ୍ରମାଣ? ନିର୍ମାଲ୍ୟ ମହାନ୍ତି ଦୋଷୀ ନୁହେଁ ବୋଲି?
ୟେସ୍ ଇନ୍ସପେକ୍ଟର, ପ୍ରକୃତ ନିର୍ମାଲ୍ୟ ମହାନ୍ତି ଦୋଷୀ ନୁହଁ। ପ୍ରକୃତ ଦୋଷୀର ପ୍ରମାଣ ଦେବ ନାଲି
ନାଲି
ନାଲି।
ଆଜ୍ଞା
କହ।
ବାବୁ ହଉଛନ୍ତି ନିର୍ଦ୍ଦୋଷ, ଦୋଷୀ ହଉଛି ନିଜାମ ନୀଲୁ ଆଉ ସେ ବାରିପଦା ନିହାର। ସତ କହୁଛି ବାବୁ, ସେ ବୁଢ଼ାଟାକୁ ଯୋଉ ଗଡେଇ ପଡେଇ ମାଡ ଏଲୁ ବାପ ତା ବ୍ୟାଗଟାକୁ ଛଡେଇ ନେଇଗଲେ, ବିଧା ଚାପୁଡା ଖାଲି କରି ଦେଇଗଲେ। ହଁ ବାବୁ, ସେ ବାବୁ ଗଲା ପରେ ସବୁ ପଳେଇଗଲା ପରେ ଇଏ ବାବୁ ଆସି ପହଞ୍ଚିଲେ। ହଁ ବାବୁ, ରକ୍ଷା କରିଛନ୍ତି ଏ ବାବୁ।
ତମେ ମିଛ କହୁନ ତ?
ଠାକୁରଙ୍କ ଦେଇ ଆଜ୍ଞା, ମୁଁ ସତ କଥା କହୁଛି।
ହେଇଟି ବାବୁ, ତାଙ୍କ ସାଙ୍ଗରେ ମୋ ବାପା ବି ଅଛି।
ତମ ବାପା?
ହଁ ହଁ, ନଟିଆ ମହାନ୍ତି ମୋ ବାପା।
ଭେରି ଗୁଡ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ନରୁତମ ବାବୁ। ପ୍ରକୃତ ଦୋଷୀର ସନ୍ଧାନ ଦେଇ ଆଇନକୁ ଆଜି ଆପଣ ଠିକ୍ ରାସ୍ତା ଦେଖିଛନ୍ତି। କନେଷ୍ଟବଳ, ତାଙ୍କ ହାତରୁ ହାତ କରି ଖୋଲିଦିଅ। ହଁ ଦେଖ, ତମେ ଦି ଜଣ ମୋ ସହିତ ଟିକେ ଭିତରକୁ ଆସ।
ଭିତରକୁ ଆଉ ଭିତରକୁ ମୁଁ ଯିବିନି।
ତମେ ଯାହା ସବୁ ଦେଖିଛ ତାକୁ ରିପୋର୍ଟ ଲେଖି ପ୍ରକୃତ ଆସାମୀକୁ ମୁଁ ଧରିବି।
ମାଡ ହବନି,
କିଛି ହବନି, ଧରିବାର କିଛି
ନାହିଁ।
ଆମେ ନିରୀହ ପ୍ରାଣୀ, ଆମର କିଏ କଣ କରିବ? ଯିବା।
ଆଚ୍ଛା ନୃତମ ବାବୁ, ଆପଣ କାଇଣ୍ଡଲି ଟିକେ ମୋ ସହିତ ଆସନ୍ତୁ।
ଥ୍ୟାଙ୍କ ୟୁ ସାର, ଥ୍ୟାଙ୍କ ୟୁ। ମୋତେ ଧନ୍ୟବାଦ ନଦେଇ ବରଂ ଧନ୍ୟବାଦ ସେଇମାନଙ୍କୁ ଦିଅ ଯୋଉମାନେ ତୁମକୁ ଚାକିରି ଖୋଳି ଅନେଇ ରହିଛନ୍ତି।
ନରୁତମ ବାବୁ, थैंक यू नरोत्तम बाबू, थैंक यू वेरी मच। अरे निमा मो भाई।
भाई तब जमा व्यस्त ना भाई। भाई तुम्हें जमा व्यस्त होना भाई, तुम्हें जमा व्यस्त होना। मत जमा लाइन कारण चुप कष्ट भितर ठेली छाड़ी भाई, मुझे छाड़ी मुझे जीवंता कलबल कर छटफट कर मारि, मुझे छाड़ी ना छाड़ी।
यार कंडीशन रूम मो कथा राजी है जा कोची
नहीं मो तो छोड़ दियो भाऊजा देखवा तो कहि भाई बोल जों दी
अच्छी आ आसीबो जो टकाटा पा को स्कूल को जाई आ भाऊजा भाऊजा डाकु छ कहि
ना नांदु मो पा नांदी
अप्पा
अप्पा अप्पा ला तो या देखु भाई जों
दी लेकि डाक तो बडे सुंदरिया छुआ जन्म करबो बोली ठाकुरानी पा को मानसिक करबो जाई अप्पा अप्पा डाकु छ का कोबा चल कोची
नहीं मुझे भी
नहीं मो कथा राजी है जा कोची
भाई तमे एते तळ खुशी गला हमाना कैटा जौतु कोनंगार मिसा तमु केते पागल करछि जे तमे ससुर तमे भौणी को लिखि दो को हस्त हां एति काई कोन पवित्र राखी पूर्णिमा रे तम हाते राखीवानी छिली एति बेंग कोन तमु भाई बुली स्वीकार करछिली एई कोन तार प्रतिदा हे भगवान एई कोन तार प्रतिदा
चल बे
ना मुजिबिनी
चल कोछि
ना मुजिबिनी
काई के भाई मुंडो ऊपर बजबै रहइबो कहिलु बरपरा तते ओलटी चौतुक दे
फल
झड़ी पड़िलु आईटा दिन गला तू पचीबु तो कथे नब कि
नमिता नमिता अरे नमिता कौन है तुम्हारा कथा कह नमिता कथा कह नमिता नमिता अरे नाथ चाहे कौन शीघ्र जाओ गोटे रिक्सा डाक अपा को मेडिकल नहीं जावा नमिता कथा कह नमिता कथा कह नमिता नमिता
नंबर 27 चल चल कुछ
मते छाड़ी दियो भाई मते छाड़ी दियो भाई
छाड़ी देबी ए देख कौशली ना पूरा विश्वास हो यार कंडीशन रूम देखु कोल्ड माने ठंडा बड़ बड़ घर एमती पार्टी हुए लिबोज कोठरी मधे सब चुपचाप रही जाए
भाई भाई मोर एत बड़ स्वप्न को भांगी रही चुरमार कर दिखाई
तो स्वप्न किए भांगी दूसरी तू मो कथा राजी है गले खाली टंका बिछड़े थोबु सुना गहन तते छाई देवे
जीवनी
देखु छुरी
कौन चलते थे गोटा झील कौन बेजित करू अभी तोर कौन माँ भू ना कि अब ये कहा नहीं निर्मल भौणी को अब जानु निर्मल केवल मो सांग नुहे से मो छाती कलिजा
भाई
बाहर मुझे देखु चलने समस्त कहे राय एनसन कंपनी मैनेजिंग पार्टनर मिस्टर निर्मल भौणी गोटे गोटे चरित्र मो सांग निर्मल मुझे देख ना आज यार मुझे समाधान करी सबु किसी की जलांजलि दे मु तुमको विवाह करी
ना भाई ओ अपन को प्रस्ताव के बेले स्वीकृति नहीं परबिनी कारण मु आउ जण को हई सरसी
ओहो तू कथा बुझुनु काई के ए कोलंकर बोछले ई तापक रे पहुंचले ସେ କଥା ତୋତେ ଗ୍ରହଣ କରିବେ?
ହଁ ଭାଇ, ସେ ମୋତେ ନିଶ୍ଚୟ ଗ୍ରହଣ କରିବେ। ବିଶ୍ୱାସ ମୋର ଅଛି, ସେ ମୋତେ ନିଶ୍ଚୟ ଗ୍ରହଣ କରିବେ।
ଆଚ୍ଛା, ଏଇ କଳଙ୍କର ବୋଝକୁ ଆହୁରି ବଢ଼େଇଦେଲେ ତାପରେ
ଭାଇ
ନବୀନ ଯା ଦେହରେ ଥରେ କଳଙ୍କ ବଳେ ସେ କଳଙ୍କ ସହଜରେ ଲିଭେନି।
ଆଜି ଗୋଟାଏ ଖେଳର ଶେଷ ହେଇଗଲା।
ଖେଳ ସରିନି ଆଜ୍ଞା, ଖେଳ ଚାଲିଛି। ମୋ ବାପା ଆଉ ନାରାୟଣ ମିଶି ଆପଣଙ୍କ ଘରେ ଖେଳ ଚଲେଇଛନ୍ତି। ହଁ ଆଜ୍ଞା।
ନିଧିଶ, ଯୋଉମାନେ ତୁମ ଘରେ ଖେଳ ଚଳେଇଛନ୍ତି ସେମାନେ ଗୋଟି ଗୋଟି କରି ତୁମେ ପୋଲିସରେ ଯାଅ। ନିଧିଶ, ଯିବା ସମୟରେ ସେ ଛୁରୀଟାକୁ ମୋତେ ତୁମେ ଦେଇଯାଅ। ନିଧିଶ, ଏଇ ନିଖିଲ ସିନ୍ହା ଏତେ ବଡ ବେଇମାନ ହେଇପାରିବନି। ନିଧିଶ, ସେଦିନ ତୁମେ ମୋତେ ଗୋଟେ ଏତେ ବଡ ବିପଦରୁ ଉଦ୍ଧାର କରିଥିଲ, ଆଜି ମୁଁ ତମ ପାଇଁ ଏଠି କରିପାରିବିନି। ଏମୋସନାଲ ହବା ସମୟ ନୁହେଁ।
ଏଇ ପାର୍ଟର ବିଗିନିଂରୁ ଆଟା ରହିବ।
ଯିବୁ କୁଆଡେ? ବଢିଆ ଦେଖା ଯାଉଛୁ ତମେ, ହରିଣୀ ଭଳିଆ କାନକାନ ହଉଛୁ, ହେଲେ ଯିବୁ କୁଆଡେ? ଏ ତିନି ତିନିଟା ବାଘ ମୁହଁରୁ ତୁ ଯିବୁ କୁଆଡେ?
ଏନୁ
ଆମେ ଯିବୁ କୁଆଡେ? ତାକୁ ବଢିଆ ଦେଖାଯାଉଛୁ ତମେ, ତା ହରିଣୀ ଭଳିଆ କାନକାନ ମାରୁଛୁ, ହେଲେ ଏ ତିନି ତିନିଟା ବାଘ ମୁହଁରୁ ତୁ ଯିବୁ କୁଆଡେ?
ଫାଇଟିଂ
କନେଷ୍ଟବଲ ଆରେଷ୍ଟେନ୍ ନିର୍ମାଲ୍ୟ ଆଇ ଏମ୍ ସରି। ଥ୍ୟାଙ୍କ ୟୁ ନିଗମ ବାବୁ, ଥ୍ୟାଙ୍କ ୟୁ।
ଥ୍ୟାଙ୍କ ୟୁ।
ନିର୍ମାଲ୍ୟ,
ଲଭ୍ ସଙ୍ଗ୍ ଫୁଲ ପକା ସ୍ୱପ୍ନରେ,
ସ୍ୱପ୍ନ ଯେବେ ସତ ହୁଏ ହୃଦୟ ମିଳନରେ ବିଚ୍ଛେଦରେ, ମୋ ମନର ଚୌହଦି ଭିତରେ ସତ ହେଇଯାଏ, ଏଣୁ ତୁମ କଥା ମୋ କଥା ଆଉ ସେମାନଙ୍କ କଥା।
ଥାଉ, ପିଲାର ଚାକିରି ପାଖରେ କିଛି ନାହିଁ, ୟାକୁ ଆଗର ବାହାଘର ଚିନ୍ତା କରୁଛି। କିରେନି ମା, ତୋତେ ବି ଟିକେ ଲାଜ ଲାଗୁନି? ତୋ ଭାଇ କଥାରେ ପଡି ରାସ୍ତାଟାରେ ଝିଅଟାକୁ ଧରି ସେଇଠି ହିଁ ନାଚୁଛୁ। କିଏ ଆମର କଣ ବେଦି ନାହିଁ, ସବାରି ନାହିଁ, ନା ପାଲିକି ନାହିଁ ବା?
ତୁ ଆଉ ସେଠି ସେମିତି ଛିଡ଼ା ହେଲୁ କାହିଁକି? ଆ, ଆମ ପରିବାର ସାଙ୍ଗରେ ସାମିଲ ହେଇଯା। ନର୍ମଦା, ତମେ ଏଣିକି ଆଉ କୁଆଡେ ଯିବା ଦରକାର ନାହିଁ, ତମେ ମୋ ପାଖରେ ବସିଥିବ, ଆଉ ମୁଁ କଣ ଲେଖୁଥିବି କହିଲ? ତମେ ସେ ଅଙ୍କା ବଙ୍କା ଚାଲି ସାଜିବ, ନୂଆ ନହୁଲି ଦଉଥିବି ତମକୁ ପେଲି, ତମେ ଦଉଥିବ ମତେ ଠେଲି।
ତମ ପ୍ଲାନ୍ ଗୁଡା ସବୁ ମୂଷା ଲାଙ୍ଗୁଡ଼ି
କିଛି ମୂଷା ଲାଙ୍ଗୁଡ଼ିଆ ପ୍ଲାନ୍ ଟା ଭିତରେ ମନ ଦେଇ ଶୁଣ
କଣ ଶୁଣିବ
ଠିକ ଜାଗାରେ ଚେକିଂ ଟା ପକେଇଦେଲେ ଟଙ୍କାର ସୁଅ ଚୁଡ଼ିବରେ ନାରଣା
କେମିତି
ତ ବଡ଼ଶାଳା
କଣ
ଚାକିରି ପାଇଗଲା ତୁ ଏବେ ତୋ ବଡ଼ଶାଳା ଉପରେ ପର୍ସନାଲ ଚେକିଂ ଟା ପକେଇଦେ
କେମିତି
ତା ସ୍ତ୍ରୀ ତାକୁ ଘରୁ ନେଇଯା
ଆଚ୍ଛା
ଲୁଚେଇକି ରଖିବୁ ତାପରେ ତୋ ବର୍ଷା ପାଖକୁ ଚିଠି ଲେଖିଦେବୁ ଲକ୍ଷେ ଟଙ୍କା ଦେଲେ ତୋ ସ୍ତ୍ରୀକି ତୁ ଫେରି ପାଇବୁ
ମାଡ଼
ଯେ ତୋ ଉପରେ ମାଡ଼ ବସିବା ଆଗରୁ ମୋ ଉପରେ ବସିଲା ତୋରେ ନାରଣା
ନା
ମୁଁ ଏଠି ଜଗିଛି ତୋ ଘର ଭିତରକୁ ଯା ଏଇ ହଉଛି ମୌକା ଘର ଭିତରେ କେହି ନାହାନ୍ତି ଏଇଭଳିଆ ତୁ ପର୍ସନାଲ ଚେକିଂ ଟା ପକେଇଲେ
ଲକ୍ଷେ ଟଙ୍କା ମିଳିବ କି
ମିଳିବ ରେ ମାରିଯା ମାରିଯା ଭାଲୁ ମା କଟକ ଚଣ୍ଡି ଏ ନଟିଆ ବୁଦ୍ଧିରେ ଡୋର ବାନ୍ଧିରେ ମାଦା
ବୋଲିବି କହୁଛୁ ଆଣି ତୋ ବାବୁ କହ
ମୋ ବାବୁ ଆସିନାହାନ୍ତି ପୁରା
ଏକ ଠୋସା ମାରି ପଇସା ଦେ କହୁଛି
ମୁଁ କଣ ପଇସା ଆଣିବି
କହୁଛୁ ଆଣି ମୁଁ ଜଣେ
ଛାଡ଼ି ଦିଅ ମତେ କହୁଛି ଛାଡ଼ି ଦିଅ ଛାଡ଼ି ଦିଅ କହୁଛି ମୋ ବାବୁ ଛାଡ଼ି ଦିଅ
ଜମା
ଛାଡ଼ିବନି ଲକ୍ଷେ ଦବ ତ ଛାଡ଼ିବ
ଛାଡ଼ିବି ପୁଣି ଧରିଲୁ ଛାଡ଼ି ଦେଖୁଛି ଛାଡ଼ି
ଦେଖୁଛି
ଜମା ଛାଡ଼ିବନି
ଲବଙ୍ଗ ଲତା।